ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ରାଜ୍ୟ ସରକାର ଆସନ୍ତା ବୁଧବାରଠାରୁ 14 ଦିନ ବ୍ୟାପୀ ଓଡ଼ିଆ ପକ୍ଷ କରିବେ ପାଳନ। ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ସବୁ ଗ୍ରାମରେ ଉପଲବ୍ଧ ହେବ ମୋବାଇଲ୍ ସେବା ଏବଂ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ 2 ଦିନ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଛନ୍ତି କହିଲେ ଯୋଗାଣ ମନ୍ତ୍ରୀ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନରେ ଆଜି କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଏହା ମଧ୍ୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୋଟିଏ ପ୍ରଶ୍ନର ଉତ୍ତର ରଖିଥିଲେ। ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ବାରମ୍ଭାର ଗୃହକୁ ମୁଲତବୀ ରଖିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ 3 ବର୍ଷ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ପଦୋନ୍ନତି କ୍ଷେତ୍ରରେ ମୋଟ 11 ପଦ ଖାଲି ପଡ଼ିଛି ବୋଲି କହିଥିଲେ। ବିଧାନସଭାରେ ଆଜି ଦିବଂଗତ ସଦସ୍ୟ ନାରାୟଣ ସାହୁଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ନିଜ ନିଜର ମତ ରଖିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ସଦସ୍ୟଙ୍କ ସ୍କୃତିଚାରଣ କରିବା ପରେ ଗୃହରେ 1 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଓଡ଼ିଆ ଅସ୍ମିତାର ମହାପର୍ବ ଓଡ଼ିଆ ପକ୍ଷ ଆସନ୍ତା 1 ତାରିଖ ବୁଧବାରଠାରୁ 14 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପାଳନ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଓଡ଼ିଆ ଘରର ଗାଥା ଗୌରବ, କଥା ସରିତା, ଚାଲିଚଳଣି, ଖାଦ୍ୟପାନୀୟ, ପୋଷାକ ଓ ସଂସ୍କୃତି ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟବାସୀଙ୍କୁ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ 2026 ୱେବ୍ସାଇଟ୍ ଓଡ଼ିଆପକ୍ଷ.com ଖୋଲାଯାଇଛି। ଏହି ୱେବ୍ସାଇଟ୍ ଓ ଓଡ଼ିଆ ପକ୍ଷ ଆପ୍ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ଉପଲବ୍ଧ ଅଛି। ମନ୍ତ୍ରୀ ଶ୍ରୀ ସୁରଜ ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି,
ସାମାନ୍ୟ ଜନଜୀବନ ତଥା ଓଡ଼ିଆମାନଙ୍କୁ ପ୍ରଭାବିତ ଏବଂ ଓଡ଼ିଆମାନଙ୍କର ସହଯୋଗରେ ଏ କାର୍ଯ୍ୟକ୍ରମ ଏ ପକ୍ଷକୁ ପାଳନ କରିବା ପାଇଁ ଆମେମାନେ ଆଜି ଏଠାରେ ଆପଣମାନଙ୍କ ମାଧ୍ୟମରେ ଓଡ଼ିଶାର ସମସ୍ତ ଓଡ଼ିଆମାନଙ୍କୁ ତଥା ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ନିବେଦନ କରୁଛୁ। 1 ଏପ୍ରିଲ୍ରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରତିଷ୍ଠା ଦିବସକୁ ଭବ୍ୟତାର ସହିତ ରାଜ୍ୟବ୍ୟାପୀ ପାଳନ କରାଯାଉଛି।
ରାଜ୍ୟର ସବୁ ଗ୍ରାମକୁ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ମୋବାଇଲ୍ ସେବା ଉପଲବ୍ଧ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସଦସ୍ୟ ଶାରଦା ପ୍ରସନ୍ନ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟର ମୋଟ 51,176 ଗ୍ରାମ ମଧ୍ୟରୁ ବର୍ତ୍ତମାନ 49,939 ଗ୍ରାମରେ ମୋବାଇଲ୍ ସେବା ଉପଲବ୍ଧ ରହିଛି। ଅବଶିଷ୍ଟ 1,237 ଗ୍ରାମକୁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମୋବାଇଲ୍ ସେବା ଯୋଗାଇଦେବା ନିମନ୍ତେ କାର୍ଯ୍ୟ ଚାଲୁ ରହିଛି। ଆକାଂକ୍ଷୀ ପ୍ରକଳ୍ପ ପାଇଁ ସର୍ବାଧିକ 1,656 ଟଙ୍କା ଖର୍ଚ୍ଚ କରାଯାଉଥିବା ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ସଦସ୍ୟ ପଦ୍ମଲୋଚନ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି, 20 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 180 ଶଯ୍ୟା ବିଶିଷ୍ଟ ଆଇସିୟୁର ବ୍ୟବସ୍ଥା କରାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ରେ ଉପସ୍ଥାପିତ ଆଇସିୟୁ ବେଡ୍ଗୁଡ଼ିକୁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ବଣ୍ଟନ କରାଯିବ। ଏହା ବ୍ୟତୀତ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଆରୋଗ୍ୟ ଯୋଜନା ମାଧ୍ୟମରେ ବେସରକାରୀ ଚିକିତ୍ସାଳୟମାନଙ୍କରେ ଆଇସିୟୁ ବେଡ୍, ଭେଷ୍ଟିଲେଟର ଆଦି ଚିକିତ୍ସା ସୁବିଧା ହିତାଧିକାରୀମାନେ ପାଇପାରୁଛନ୍ତି। ରାଜ୍ୟରେ 2026-27 ଆର୍ଥିକ ବର୍ଷ ବଜେଟ୍ରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷାକାରୀ ସହାୟତା ପାଇଁ ଭେଷ୍ଟିଲେଟର ଏବଂ କେନ୍ଦ୍ରୀୟ ତଦାରଖ ସୁବିଧା ସହିତ ସଜ୍ଜିତ 1000 ଉନ୍ନତ ଆଇସିୟୁ ଏବଂ 500 ଏଚ୍ଡିୟୁ ଶଯ୍ୟା ସ୍ଥାପନ ପାଇଁ ପ୍ରସ୍ତାବ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 2027 ଜନଗଣନା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ସ୍ୱାଧୀନତା ପରେ ଏହା ଅଷ୍ଟମ ଜନଗଣନା ହୋଇଥିବା ବେଳେ ଏହା 16 ଜନଗଣନା ହେବ। ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଭାରତୀୟ ଜନଗଣନା କମିଶନର ତଥା ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଗୃହ ଗଣନା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଲାଗି ଉଦ୍ଦିଷ୍ଟ ପ୍ରଶ୍ନ ସମୂହ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏହା ପ୍ରକାଶ ପାଇବ। ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଜାତିଭିତ୍ତିକ ଗଣନା କରାଯିବ। ରାଜ୍ୟ ସରକାର ଧାନ ସଂଗ୍ରହ ଅବଧିକୁ ଆଉ 2 ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆସନ୍ତାକାଲି ଧାନ ସଂଗ୍ରହ ଧାର୍ଯ୍ୟ ସମୟ ସୀମା ଶେଷ ହେଉଥିଲେ ମଧ୍ୟ କେତେକ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଧାନ ସଂଗ୍ରହ କରାଯାଇଛି। ଟୋକନ ଦିଆଯାଇଥିବା ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କ୍ରୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଐତିହାସିକ ରେକର୍ଡ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା 76,84,495 ମେଟ୍ରିକ ଟନ୍ ଧାନ ଖରିଦ କରିସାରିଲେଣି। ସମୁଦାୟ 18,55,539 ଜଣ ଫାର୍ମର୍ସ ତାଙ୍କର ଧାନ ବିକିଲେଣି। ଚାଷୀମାନଙ୍କ ଆକାଉଣ୍ଟକୁ ସମୁଦାୟ 22,400 କୋଟି ଟଙ୍କା ଆମେ ଦେଇସାରିଲୁ। ଆମର ଲକ୍ଷ୍ୟ ଖରିଫରେ 80,00,000 ମେଟ୍ରିକ ଟନ୍ ଧାନ କିଣା ହେବ।
ରାଜ୍ୟରେ 2026-27 ଆର୍ଥିକ ବର୍ଷରୁ ଅଟଳ ରକ୍ତଦାନ ଅଭିଯାନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଂ କହିଛନ୍ତି, ଯୋଜନା ଅଧୀନରେ ସମସ୍ତ ନୂତନ ମେଡିକାଲ କଲେଜରେ ରକ୍ତଭଣ୍ଡାର ପ୍ରତିଷ୍ଠା କରାଯିବା ସହିତ ଏହାର ଉନ୍ନତିକରଣ ଓ ଆଧୁନିକରଣ କରାଯିବ। ରାଜ୍ୟରେ 50 ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି। ବର୍ତ୍ତମାନ 56 ସରକାରୀ ଓ 2 ରେଡ୍କ୍ରସ ରକ୍ତଭଣ୍ଡାର ସହିତ 34 ବେସରକାରୀ ରକ୍ତଭଣ୍ଡାର କାର୍ଯ୍ୟକ୍ଷମ ରହିଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ଦ ତହସିଲ ଅନ୍ତର୍ଗତ ଗଣିଜାଙ୍ଗ ନେହେରୁ ହାଇସ୍କୁଲ ଓ ସେଣ୍ଢତିରା ସରକାରୀ ଜନାର୍ଦ୍ଦନ ହାଇସ୍କୁଲ ପରିସରରେ ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ତାଲିମପ୍ରାପ୍ତ କର୍ମଚାରୀମାନେ ଘରକୁ ଘର ଯାଇ ସବିଶେଷ ତଥ୍ୟ ଗ୍ରହଣ କରିବେ। ଶିବିରରେ ତହସିଲଦାରଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି 200+ ଶିକ୍ଷକ ଶିକ୍ଷୟିତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଗଞ୍ଜାମ ଜିଲ୍ଲାର ବାହାଡ଼ାପାଲି ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ 2 କୃଷି ବନୀକରଣ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଓୟୁଏଟିର ବୈଜ୍ଞାନିକ ଡକ୍ଟର ମାନସ ରଞ୍ଜନ ନାୟକ, ଡକ୍ଟର ଚିନ୍ମୟ ମିଶ୍ର, କୃଷି କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ପଶୁପାଳନ ଓ କୃଷି ବନୀକରଣ ଉପରେ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ 40 ଜଣ ଚାଷୀଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ କୃଷିର ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଜିଲ୍ଲାପାଳ ଚୌହାନ କୁନାଲ ମୋତିରାମ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କୃଷି ବିବିଧିକରଣ ଓ ଫୁଲ ଚାଷ ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ଲକ୍ଷ୍ମଣପୁର ବ୍ଲକର ଜଳପ୍ରାବିତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ଧାନ ବଦଳରେ ସ୍ୱଳ୍ପ ମିଆଦୀ ପନିପରିବା ଚାଷ କରିବାକୁ କହିଛନ୍ତି। ମହୁ ଉତ୍ପାଦନ ବୃଦ୍ଧି ଏବଂ ବଜାର ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଗଜପତି ଜିଲ୍ଲା ପଦ୍ମପୁର ଗ୍ରାମ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପୁଲିସ୍ ଅଧିକାରୀ ପ୍ରଜ୍ଞା ପରିମିତା ସିଂ ଯୋଗଦେଇ ସଡ଼କ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିବା ସହିତ ଜୀବନରକ୍ଷା ମହତ୍ତ୍ୱ ଉପରେ ସୂଚନା ପ୍ରଦାନ କରିଥିଲେ। ଜନଶିକ୍ଷଣ ସଂସ୍ଥାନର ଅଧିକାରୀ ଡ୍ରାଇଭିଂର ବିଭିନ୍ନ କୌଶଳ ଓ ଟ୍ରାଫିକ୍ ନିୟମ ଉପରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା କ୍ରିକେଟ୍ ସଂଘ ଓସିଏ ପକ୍ଷରୁ ଆସନ୍ତା 16 କମ୍ ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଗଞ୍ଜାମ ଜିଲ୍ଲା କନିଷ୍ଠ କ୍ରିକେଟ୍ ଦଳର ଚୟନ ପରୀକ୍ଷା ଆସନ୍ତା 3 ଓ 4 ତାରିଖରେ ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସମସ୍ତ ତାଲିକାଭୁକ୍ତ ଖେଳାଳିଙ୍କୁ 8:00 ସୁଦ୍ଧା ଷ୍ଟାଡିୟମରେ ପହଞ୍ଚିବାକୁ ସୂଚନା ଦିଆଯାଇଛି। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ରାଜ୍ୟ ସରକାର ଆସନ୍ତା ବୁଧବାରଠାରୁ 14 ବ୍ୟାପୀ ଓଡ଼ିଆ ପକ୍ଷ କରିବେ ପାଳନ। ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ସବୁ ଗ୍ରାମରେ ଉପଲବ୍ଧ ହେବ ମୋବାଇଲ୍ ସେବା ଏବଂ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଛନ୍ତି କହିଲେ ଯୋଗାଣ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।